ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ବଜେଟ୍ ଅଧିବେଶନର ପ୍ରଥମ ଦିନରେ ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ. ଜାତୀୟ ସ୍ୱାର୍ଥ, ଦେଶର ସାମଗ୍ରିକ ବିକାଶ ତଥା ସାମ୍ବିଧାନିକ ମୂଲ୍ୟବୋଧକୁ ବଜାୟ ରଖିବା ଦିଗରେ ସମ୍ମିଳିତ ପ୍ରଚେଷ୍ଟା ଉପରେ କଲେ ଗୁରୁତ୍ୱ ଆରୋପ. ଭାରତୀୟ ଯୁବବର୍ଗଙ୍କ ଦକ୍ଷତା ଓ ସଂସ୍କୃତି ଲାଗି ସମଗ୍ର ବିଶ୍ୱ ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରିଛି, କହିଲେ ପ୍ରଧାନମନ୍ତ୍ରୀ. ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ଆଜି ଲୋକସଭାରେ କରାଯାଇଛି ନୀରବ ପ୍ରାର୍ଥନା. ଏବଂ ବିଶାଖାପଟ୍ଟନମ୍ T20 ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ଭାରତର ନିଷ୍ପତ୍ତି. ଅପରେସନ୍ ସିନ୍ଦୁର ସମୟରେ ଭାରତୀୟ ପ୍ରତିରକ୍ଷା ବାହିନୀର ଅଦମ୍ୟ ସାହସ ଓ ଶକ୍ତିକୁ ସମଗ୍ର ବିଶ୍ୱ ଦେଖିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି. ସଂସଦର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରି ସେ ଏହା କହିଛନ୍ତି. ଶ୍ରୀମତୀ ମୁର୍ମୁ କହିଛନ୍ତି, ଯଦି ଭାରତ ଉପରେ କୌଣସି ସନ୍ତାସବାଦ ଆକ୍ରମଣ ହୁଏ ତେବେ ଏହାର ଦୃଢ଼ ତଥା ନିର୍ଣ୍ଣାୟକ ଜବାବ ଦିଆଯିବ ବୋଲି ଏହି ଅପରେସନ୍ ମାଧ୍ୟମରେ ଭାରତ ସମଗ୍ର ବିଶ୍ୱକୁ ଏକ ଶକ୍ତ ବାର୍ତ୍ତା ଦେଇଛି.
ଭାରତୀୟ ସେନା କା ଶୌର୍ଯ୍ୟ ଓ ପରାକ୍ରମ ଦେଖା ହମାରେ ଦେଶ ନେ ଆପଣେ ସଂସାଧନ କେ ବଲ ପର ଆତଙ୍କିଓ କେ ଅଡ୍ଡେ କୋ ଧ୍ୱସ୍ତ କର ଦିଆ ହେ। ମେରି ସରକାର ନେ ବଡ଼ା ସନ୍ଦେଶ ଦିଆ ହେ କି ଭାରତ ପର କିସି ଭି ଆତଙ୍କି ହମଲେ କା ଜବାବ ଦୃଢ଼ ଓ ନିର୍ଣ୍ଣାୟକ ହୋଗା। ସିଦ୍ଧୁ ଜଲ ସମଝୋତେ କୋ ସ୍ଥଗିତ କିଆ ଜାନା ଭି ଆତଙ୍କବାଦ କେ ବିରୁଦ୍ଧ ହମାରି ଲଢାଇ କା ହିସ୍ସା ହେ।
ରାଷ୍ଟ୍ରପତି କହିଛନ୍ତି, ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଲାଗି ମିଶନ ସୁଦର୍ଶନ ଚକ୍ର କାର୍ଯ୍ୟକାରୀ କରାଯିବ। 2025 ଭାରତର ପ୍ରତିରକ୍ଷା ଉତ୍ପାଦନ 1.5 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବା ବେଳେ ପ୍ରତିରକ୍ଷା ରପ୍ତାନୀ ପରିମାଣ ରେକର୍ଡ ମୂଲ୍ୟ 23,000 କୋଟି ଟଙ୍କା ଅତିକ୍ରମ କରିଛି। ଅପରେସନ୍ ସିନ୍ଦୁର ପରେ ପ୍ରତିରକ୍ଷା କ୍ଷେତ୍ରରେ ମେଡ୍ ଇନ୍ ଇଣ୍ଡିଆ ଯୋଜନାର କାର୍ଯ୍ୟକାରିତା ଅଧିକ ସଶକ୍ତ ହୋଇପାରିଛି ବୋଲି ଶ୍ରୀମତୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ସରକାରଙ୍କ ନୀତି ଅନୁଯାୟୀ ମାଓବାଦୀଙ୍କ ବିରୁଦ୍ଧରେ ସୁରକ୍ଷା ବାହିନୀ ପକ୍ଷରୁ ନିର୍ଣ୍ଣାୟକ ପଦକ୍ଷେପ ନିଆଯାଉଛି। ପୂର୍ବରୁ ଦେଶର ମାଓ ପ୍ରଭାବିତ 126 ଜିଲ୍ଲାରେ ଭୟ, ଅସୁରକ୍ଷିତ ଓ ଅବିଶ୍ୱାସର ପରିବେଶ ଥିବାବେଳେ ଗତ 11 ମଧ୍ୟରେ ସରକାରଙ୍କ ଏହା ବିପକ୍ଷରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହି ଜିଲ୍ଲା ସଂଖ୍ୟା ବର୍ତ୍ତମାନ 8 ହ୍ରାସ ପାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ସେଥିମଧ୍ୟରୁ ମାତ୍ର 3 ଜିଲ୍ଲା ବିଶେଷ ପ୍ରଭାବିତ ବୋଲି ଜଣାପଡ଼ିଛି। ଗତବର୍ଷ ପ୍ରାୟ 2,000 ମାଓବାଦୀ ଆତ୍ମସମର୍ପଣ କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି, ଫଳରେ ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକର ରୂପାନ୍ତରୀକରଣ ପ୍ରକ୍ରିୟା ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, 2014 ପ୍ରାରମ୍ଭରେ ସାମାଜିକ ସୁରକ୍ଷା ଯୋଜନା ଦେଶର 25 ନାଗରିକଙ୍କ ନିକଟରେ ପହଞ୍ଚି ପାରୁଥିବା ବେଳେ ସରକାରଙ୍କ ନିରନ୍ତର ପ୍ରଚେଷ୍ଟା ଯୋଗୁଁ ବର୍ତ୍ତମାନ ଏହାର ସୁଫଳ ପ୍ରାୟ 95 ଭାରତୀୟ ପାଇପାରୁଛନ୍ତି। ସବ୍କା ସାଥ ସବ୍କା ବିକାଶର ଦୃଷ୍ଟିକୋଣ ମାଧ୍ୟମରେ ଦେଶବ୍ୟାପୀ ସମସ୍ତ ନାଗରିକଙ୍କର ଜୀବନଶୈଳୀରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଦେଶର ଯୁବବର୍ଗ, କୃଷକ, ଶ୍ରମିକ ଓ ଉଦ୍ୟୋଗୀ ନିରନ୍ତର ଭାବେ ବିକଶିତ ଭାରତ ଗଠନ ଦିଗରେ ନିଜର ପ୍ରଚେଷ୍ଟା ଜାରି ରଖିଥିବାରୁ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଗତ 11 ମଧ୍ୟରେ ଦେଶର ପ୍ରତ୍ୟେକ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ ହେବା ସହିତ ବିକଶିତ ଭାରତ ଯାତ୍ରା ଦିଗରେ 2026 ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଯେକୌଣସି ନ୍ୟାୟ ବ୍ୟବସ୍ଥା ଭୟ ନୁହେଁ, ବରଂ ସୁରକ୍ଷା, ସଶକ୍ତିକରଣ ଏବଂ କ୍ଷମତା ବୃଦ୍ଧି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି। ଏହି ନୀତି ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଇଛି। ଏଥିସହିତ ଜନବିଶ୍ୱାସ ଆଇନର ଏକ ନୂତନ ସଂସ୍କରଣ ମଧ୍ୟ ଆଗତ କରାଯାଇଛି। ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲାଗି ସରକାର ଏହି ସଂସ୍କାର ଏକ୍ସପ୍ରେସ୍ର ଗତିକୁ ତ୍ୱରାନ୍ୱିତ କରିବା ଦିଗରେ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ସଂସଦ, ସରକାର ଏବଂ ନାଗରିକମାନେ ମିଳିତ ଭାବେ ଏହି ସ୍ୱପ୍ନକୁ ସାକାର କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେହିଭଳି ଜାତୀୟ ସ୍ୱାର୍ଥ, ଦେଶର କଲ୍ୟାଣ ତଥା ସାମ୍ବିଧାନିକ ମୂଲ୍ୟବୋଧକୁ ବଜାୟ ରଖିବା ଲାଗି ସମସ୍ତେ ମିଳିମିଶି ସୁଚାରୁରୂପେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ସଂସଦର ବଜେଟ୍ ଅଧିବେଶନ ଅବସରରେ ଉଭୟ ଗୃହର ମିଳିତ ବୈଠକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ଭାରତର ବର୍ତ୍ତମାନର ଉଲ୍ଲେଖନୀୟ ବିକାଶମୂଳକ ଯାତ୍ରାର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ସମ୍ବୋଧନକୁ ବିସ୍ତୃତ ତଥା ଅନ୍ତର୍ଦୃଷ୍ଟି ସମ୍ପନ୍ନ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି, ଏହି ସମ୍ବୋଧନରେ ବିକଶିତ ଭାରତ ଗଠନ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଏକ ସଶକ୍ତ ତଥା ଆତ୍ମନିର୍ଭର ଦେଶ ଗଠନ ଦିଗରେ ନିଆଯାଉଥିବା ପଦକ୍ଷେପ ମଧ୍ୟ ସ୍ଥାନ ପାଇଛି। ଏତଦ୍ବ୍ୟତୀତ ମହିଳା, ଚାଷୀ, ଯୁବବର୍ଗ, ଗରିବ ଏବଂ ଅବହେଳିତ ବର୍ଗର ଲୋକଙ୍କ କଲ୍ୟାଣ ଲାଗି ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରସଙ୍ଗ ମଧ୍ୟ ଏହି ଅଭିଭାଷଣରେ ଉପଯୁକ୍ତ ସ୍ଥାନ ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶ ପ୍ରଥମ ଚିନ୍ତାଧାରା ପ୍ରତି ଯୁବବର୍ଗଙ୍କର ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀର କାରିଆପ୍ପା ପରେଡ୍ ଗ୍ରାଉଣ୍ଡରେ ଏନ୍ସିସି ପିଏମ୍ ବାର୍ଷିକ ର୍ୟାଲିରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଚଳିତ ବର୍ଷ ଏହି ର୍ୟାଲିର ବିଷୟବସ୍ତୁ ରହିଛି ରାଷ୍ଟ୍ର ପ୍ରଥମ, କର୍ତ୍ତବ୍ୟ ନିଷ୍ଠା ଯୁବା। ଶ୍ରୀ ମୋଦି କହିଛନ୍ତି ଏନ୍ସିସି ମାଧ୍ୟମରେ ଭାରତର ଯୁବବର୍ଗ ଶୃଙ୍ଖଳିତ ହେବା ସହିତ ଦେଶ ପ୍ରତି ସମର୍ପଣ ଭାବ ବୃଦ୍ଧି ପାଇଛି। ସେମାନଙ୍କର ଦକ୍ଷତା ଓ ସଂସ୍କୃତି ଲାଗି ସମଗ୍ର ବିଶ୍ୱ ଭାରତର ଯୁବବର୍ଗଙ୍କ ଉପରେ ଆସ୍ଥା ପ୍ରକଟ କରିଛି।
ଆଜ ପୁରି ଦୁନିଆ ଯୁବା ଭାରତ କେ ଯୁବାଓ କି ତରଫ ବହୁତ ଭରୋସେ ସେ ଦେଖ ରହି ଔର ଦୁନିଆ କେ ଇସ ଭରୋସେ କା କାରଣ ହୈ ସ୍କିଲ ଔର ସଂସ୍କାର। ଭାରତ କେ ଯୁବାଓ କେ ପାସ ଲୋକତନ୍ତ୍ର କେ ସଂସ୍କାର ହୈ। ହମାରେ ଯୁବାଓ କେ ପାସ ହର ପ୍ରକାର କି ବିବିଧତା କୋ ସମ୍ମାନ ଦେନେ କେ ସଂସ୍କାର ହୈ। ଭାରତ କେ ଯୁବାଓ କେ ପାସ ପୁରି ଦୁନିଆ କୋ ଏକ ପରିବାର ମାନନେ କେ ସଂସ୍କାର ହୈ। ହମ ଆପଣେ ସାମର୍ଥ୍ୟ ସେ ଉସ ଦେଶ କେ ବିକାଶ ମେ ମଦଦ କରତେ।
ଦେଶବ୍ୟାପୀ ଏନ୍ସିସି କ୍ୟାଡେଟ୍ସ ଓ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦି କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ ଏନ୍ସିସିର ଶକ୍ତି 14 ଲକ୍ଷରୁ 20 ଲକ୍ଷକୁ ବୃଦ୍ଧି ପାଇଛି। ଏଥିସହିତ ସୀମାବର୍ତ୍ତୀ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରୁ ମଧ୍ୟ ଏନ୍ସିସିରେ ଅଂଶଗ୍ରହଣ କରିବା ଲାଗି ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି। ବିଶେଷକରି ଚଳିତ ବର୍ଷ ମହିଳା କ୍ୟାଡେଟ୍ମାନଙ୍କର ଏନ୍ସିସିରେ ଉଲ୍ଲେଖନୀୟ ବୃଦ୍ଧି ଯୋଗୁଁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି।
बीते वर्षों में एनसीसी कैडेट्स की संख्या 14 लाख से बढ़कर 20 लाख हो चुकी है। खासकर हमारे बॉर्डर एरियाज में, कोस्टल एरियाज में एनसीसी कैडेट्स की संख्या में काफी वृद्धि हुई है। मेरे युवा साथियों, एनसीसी युवाओं का मंच है और इस मंच पर अपनी विरासत को भी गौरव के साथ जिया जाता है।
ସମ୍ପ୍ରତି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ରାଜିନାମା ଏଫ୍ଟିଏ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ଦେଶର ଷ୍ଟାର୍ଟଅପ୍ଗୁଡ଼ିକ ଲାଭାନ୍ୱିତ ହେବେ। ପୁଞ୍ଜିନିବେଶ ଏବଂ ନବସୃଜନତା ଇକୋସିଷ୍ଟମ୍ ବୃଦ୍ଧି ପାଇବା ସହିତ ଭାରତର ନବସୃଜନାତ୍ମକ ଅର୍ଥନୀତିକୁ ମଧ୍ୟ ପ୍ରୋହାହନ ମିଳିବ ବୋଲି ଶ୍ରୀ ମୋଦି କହିଛନ୍ତି। ପୂର୍ବରୁ ଭାରତ ଓମାନ, ନ୍ୟୁଜିଲାଣ୍ଡ, ବ୍ରିଟେନ୍, ସଂଯୁକ୍ତ ଆରବ ଏମିରେଟ୍ସ, ଅଷ୍ଟ୍ରେଲିଆ ଓ ମରିସସ୍ ଭଳି ଦେଶଗୁଡ଼ିକ ସହିତ ଏଫ୍ଟିଏ ସ୍ୱାକ୍ଷର କରିସାରିଛି। ଏହା ମାଧ୍ୟମରେ ଦେଶର ଲକ୍ଷ ଲକ୍ଷ ଯୁବବର୍ଗ ମଧ୍ୟ ଉପକୃତ ହେଉଛନ୍ତି ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ବିକଶିତ ଭାରତ କେବଳ ଅର୍ଥନୈତିକ ସମୃଦ୍ଧିରେ ସୀମିତ ନୁହେଁ, ବରଂ ଦେଶର ସାମଗ୍ରିକ ବିକାଶ ସହିତ ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରରେ ନେତୃତ୍ୱ ନେବାର ପଥ ଉନ୍ମୁକ୍ତ ହୋଇଛି। ଦେଶ ପ୍ରତି ଥିବା କର୍ତ୍ତବ୍ୟ ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କୁ ଆହ୍ୱାନ ଦେଇଛନ୍ତି। ଆଜିର ଏହି ପ୍ୟାରେଡ୍ରେ ଦେଶବ୍ୟାପୀ 898 ମହିଳାଙ୍କ ସମେତ ମୋଟ 2406 ଏନ୍ସିସି କ୍ୟାଡେଟ୍ ଯୋଗ ଦେଇଥିଲେ। 21 ଦେଶରୁ ମଧ୍ୟ 207 ଯୁବକ, ଯୁବତୀ ଓ ଅଧିକାରୀ ଏଥିରେ ସାମିଲ ହୋଇଥିଲେ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଆଜି ପୁଣେ ଜିଲ୍ଲାର ବାରାମତୀ ବିମାନ ବନ୍ଦର ନିକଟରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ଅଜିତ ପାୱାରଙ୍କ ସମେତ ବିମାନରେ ଥିବା 2 ଜଣ ସୁରକ୍ଷାକର୍ମୀ ଓ 2 ଜଣ ପାଇଲଟଙ୍କର ମୃତ୍ୟୁ ହୋଇଛି। ବାରାମତୀରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବା ପାଇଁ ଶ୍ରୀ ପାୱାର ମୁମ୍ବାଇରୁ ବାରାମତୀ ଅଭିମୁଖେ ଯାଇ ଅବତରଣ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଶ୍ରୀ ପାୱାରଙ୍କ ମୃତ୍ୟୁରେ ମହାରାଷ୍ଟ୍ରରେ ଆଜିଠାରୁ 3 ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି। ଆଜି ଅଜିତ ପାୱାରଙ୍କ ସମ୍ମାନାର୍ଥେ ଲୋକସଭାରେ ନିରବ ପ୍ରାର୍ଥନା କରାଯାଇଛି। ଶ୍ରୀ ପାୱାର 10ମ ଲୋକସଭାର ସଦସ୍ୟ ଥିଲେ। କ୍ରିକେଟ୍ ବିଶାଖାପଟନମର ଏସିଏ ଭିଡିସିଏ ଷ୍ଟାଡିୟମ୍ଠାରେ ଚାଲିଥିବା ଚତୁର୍ଥ T20 ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ସମ୍ବାଦଟି ପ୍ରସ୍ତୁତ ହେବା ସମୟରେ ନ୍ୟୁଜିଲାଣ୍ଡ 2 ଓଭରରେ କୌଣସି ୱିକେଟ୍ ନ ହରାଇ 26 ରନ୍ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ। ଜାତୀୟ ସ୍ୱାର୍ଥ, ଦେଶର ସାମଗ୍ରିକ ବିକାଶ ତଥା ସାମ୍ବିଧାନିକ ମୂଲ୍ୟବୋଧକୁ ବଜାୟ ରଖିବା ଦିଗରେ ସମ୍ମିଳିତ ପ୍ରଚେଷ୍ଟା ଉପରେ କଲେ ଗୁରୁତ୍ୱ ଆରୋପ। ଭାରତୀୟ ଯୁବବର୍ଗଙ୍କ ଦକ୍ଷତା ଓ ସଂସ୍କୃତି ଲାଗି ସମଗ୍ର ବିଶ୍ୱ ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରିଛି କହିଲେ ପ୍ରଧାନମନ୍ତ୍ରୀ। ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ଆଜି ଲୋକସଭାରେ କରାଯାଇଛି ନୀରବ ପ୍ରାର୍ଥନା।